ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। G20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଜୋହାନ୍ସବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। 2024-25 ଶସ୍ୟ ଉତ୍ପାଦନ ପରିସଂଖ୍ୟାନ ଅନୁଯାୟୀ ଦେଶରେ 8% ବୃଦ୍ଧି ରେକର୍ଡ। ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସ ପାଳନ ଅବସରରେ 2 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ରେଳବାଇର ନିଷ୍ପତ୍ତି। ଭାରତ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ପୂରଣ ଲାଗି 7 ବର୍ଷରେ 150% ଅର୍ଥ ବିନିଯୋଗ କରିଥିବା ସୂଚନା। ଏବଂ ବାଂଲାଦେଶରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ 14 ମାସ ଶାସନ କାଳରେ 4,117 ହତ୍ୟା ମାମଲା ରୁଜୁ ଅଭିଯୋଗ। G20 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜୋହାନ୍ସବର୍ଗରେ ପହଞ୍ଚିବେ। ଏହା ତାଙ୍କର ଦକ୍ଷିଣ ଆଫ୍ରିକାକୁ 4ର୍ଥ ସରକାରୀ ଗସ୍ତ ହେବ। ପୂର୍ବରୁ ଶ୍ରୀ ମୋଦି 2016 ଦ୍ୱିପାକ୍ଷିକ ଗସ୍ତ ଏବଂ ପରେ 2018-2023 2 ବ୍ରିକ୍ସ ସମ୍ମିଳନୀ ଲାଗି ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ଜୋହାନ୍ସବର୍ଗରେ ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି, ଚଳିତ ବର୍ଷର ବୈଠକ ହେଉଛି ଗ୍ଲୋବାଲ୍ ସାଉଥରେ ଆୟୋଜିତ ହେଉଥିବା 4ର୍ଥ G20 ସମ୍ମିଳନୀର ଅଂଶବିଶେଷ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ G20 ଏଜେଣ୍ଡା ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ସମ୍ମିଳନୀର 3 ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ବୋଧନ ଦେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ କାଳରେ ଭାରତ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା ନେତାମାନଙ୍କ ସହ ବୈଠକରେ ଯୋଗଦେବେ ଏବଂ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦକ୍ଷିଣ ଆଫ୍ରିକାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ପ୍ରଭାତ କୁମାର କହିଛନ୍ତି, ଏହି ଗସ୍ତ G20 ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀଙ୍କ ଜୋହାନ୍ସବର୍ଗ ଗସ୍ତ ନେଇ ପ୍ରବାସୀ ଭାରତୀୟମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ସେଠାରେ ରହୁଥିବା ପ୍ରବାସୀମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଦେଶରେ 8% ବୃଦ୍ଧି ରେକର୍ଡ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ 2024-25 ଶସ୍ୟ ଉତ୍ପାଦନ ପରିସଂଖ୍ୟାନ ଉନ୍ମୋଚନ କରି ଶ୍ରୀ ଚୌହାନ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ 106 ମିଲିୟନ୍ ଟନ୍କୁ ବୃଦ୍ଧି ପାଇଛି। ଚାଉଳ ଉତ୍ପାଦନ କ୍ଷେତ୍ରରେ ଗତ ବର୍ଷ 1,378 ଲକ୍ଷ ଟନ୍ ଉତ୍ପାଦନ ହୋଇଥିବା ବେଳେ ଚଳିତ ବର୍ଷ ଏହା 1,501 ଲକ୍ଷ ଟନ୍କୁ ବୃଦ୍ଧି ପାଇଛି। ସେହିଭଳି ଗହମ ଉତ୍ପାଦନ କ୍ଷେତ୍ରରେ 46.53 ଲକ୍ଷ ଟନ୍ ବୃଦ୍ଧି ପାଇଛି। ଗତ ବର୍ଷ ଏହା 1,132 ଲକ୍ଷ ଟନ୍ ଥିଲା। ଶ୍ରୀ ଚୌହାନ କହିଛନ୍ତି, ସରକାରଙ୍କ ପକ୍ଷରୁ ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ପାଇବା ପରେ ଅନେକଗୁଡ଼ିଏ ଖାଦ୍ୟଶସ୍ୟର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବର 22 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର GST ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଅନେକଗୁଡ଼ିଏ କ୍ଷେତ୍ରରେ ସାମଗ୍ରୀ ଓ ସେବାକର ହ୍ରାସ ପାଇବା ସହ ଦେଶର ନାଗରିକମାନେ ଲାଭାନ୍ୱିତ ହୋଇଛନ୍ତି। କୃଷି କ୍ଷେତ୍ରରେ GST ହ୍ରାସ ଉଭୟ କୃଷକ ଏବଂ କୃଷି ଉପକରଣ ଉତ୍ପାଦକମାନଙ୍କୁ ଲାଭ ଦେଇଛି। GST ଟିକସ ହ୍ରାସ ପାଇବା ଫଳରେ କୃଷି କ୍ଷେତ୍ରରେ ଅଯଥା ବୋଝ ହ୍ରାସ ପାଇବା ସହ ଯାନ୍ତ୍ରିକ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ କୋଟି କୋଟି କୃଷକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ସାର କ୍ଷେତ୍ରରେ ଆମୋନିଆ, ସଲଫୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ଉପରେ 18% ବଦଳରେ 5% GST ଲାଗୁ ହୋଇଛି। କୃଷକମାନେ କୃଷି କ୍ଷେତ୍ରରେ ଏହିସବୁ ସାର ବ୍ୟବହାର କରିବା ଲାଗି ସକ୍ଷମ ହେଉଛନ୍ତି। ସେହିପରି ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଗୁଣବତ୍ତା ସମ୍ପନ୍ନ ଶସ୍ୟ ଉତ୍ପାଦନ କ୍ଷେତ୍ରରେ GST ହ୍ରାସ ସହାୟକ ହୋଇଛି। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କ୍ଷେତ୍ରରେ GST ହାରକୁ 5%କୁ ହ୍ରାସ କରାଯାଇଛି। କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା 1800cc କମ୍ ଟ୍ରାକ୍ଟର ଉପରେ GST ଟିକସ 12%ରୁ 5%କୁ ହ୍ରାସ କରାଯାଇଛି। ବେଙ୍ଗାଲୁରୁର ପୂର୍ବତନ ବୈଜ୍ଞାନିକ ବି ନାରାୟଣ ସ୍ୱାମୀ ଆକାଶବାଣୀକୁ କହିଛନ୍ତି, ସରକାରଙ୍କ ଏଭଳି ପଦକ୍ଷେପ କୃଷିକ୍ଷେତ୍ର ସହ ଜଡ଼ିତ କୋଟି କୋଟି ଭାରତୀୟ ପରିବାରଙ୍କ ବୋଝ ହ୍ରାସ କରିଛି। GST ହ୍ରାସ ଫଳରେ ନିମ୍ନ ଏବଂ ମଧ୍ୟମ ବର୍ଗର କୃଷକ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିପାରୁଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ GST ସଂସ୍କାର କୃଷିକ୍ଷେତ୍ରର ବିକାଶ ଦିଗରେ ସହାୟକ ହେଉଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସ ପାଳନ ଅବସରରେ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁଗମ କରିବା ଲାଗି ରେଳବାଇ ପକ୍ଷରୁ 2 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ରେଳ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂ ବିଟ୍ଟୁ ଏହି ଘୋଷଣା କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାଟନା ସାହିବ ଓ ପୁରୁଣା ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତାକାଲିଠାରୁ ଯାତ୍ରା ଆରମ୍ଭ କରିବ। ପାଟନା ସାହିବ ସ୍ୱତନ୍ତ୍ର ଟ୍ରେନ୍ ପାଟନାରୁ ବାହାରି ଆନନ୍ଦପୁର ସାହିବ ଯାତ୍ରା କରିବ ଏବଂ ଆନନ୍ଦପୁରରୁ ପୁରୁଣା ଦିଲ୍ଲୀ ଯାତ୍ରା କରିବ। ସମ୍ପୃକ୍ତ ଟ୍ରେନ୍ଟି ଲକ୍ଷ୍ନୌ, ମୋରାଦାବାଦ ଏବଂ ଅମ୍ବାଲାରେ ରହଣି କରିବ। ଅନ୍ୟପକ୍ଷରେ ପୁରୁଣା ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ପୁରୁଣା ଦିଲ୍ଲୀରୁ ବାହାରି ଆନନ୍ଦପୁର ସାହିବ ଓ ଆନନ୍ଦପୁର ସାହିବରୁ ଦିଲ୍ଲୀ ଯାତ୍ରା କରିବ। ଏହି ଟ୍ରେନ୍ ସୋନିପଥ, ପାନିପଥ, କୁରୁକ୍ଷେତ୍ର, ଅମ୍ବାଲା, ସିରହିନ୍ଦ ଓ ନୂଆ ମୋରିଣ୍ଡା ଷ୍ଟେସନରେ ରହଣି କରିବ। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମୟ ନିର୍ଘଣ୍ଟ ଅନୁଯାୟୀ ନିଜର ଯାତ୍ରା ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆର୍ଥିକ ସହାୟତା ନେଇ ଭାରତର ଉଦ୍ୟମ ଏବଂ ଅଭିଜ୍ଞତା, ବିକାଶଶୀଳ ଦେଶଗୁଡ଼ିକ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଓ ବିଶ୍ୱ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ବ୍ରାଜିଲର ବେଲେମ୍ଠାରେ COP30 ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ଯାଦବ କହିଛନ୍ତି, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ପ୍ୟାରିସ୍ ଚୁକ୍ତିନାମାର 10ମ ବାର୍ଷିକୀ ପାଳନ ଅବସରରେ ଶ୍ରୀ ଯାଦବ କହିଛନ୍ତି, ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ବିକାଶଶୀଳ ଦେଶଗୁଡ଼ିକ ପାଇଁ ସମର୍ଥନର ଆବଶ୍ୟକତା ରହିଛି। ବିକାଶଶୀଳ ଦେଶଗୁଡ଼ିକୁ 2035 ସୁଦ୍ଧା ବାର୍ଷିକ 310 ବିଲିୟନରୁ $365 ବିଲିୟନ ଆବଶ୍ୟକ ହେବ। ଏବେ ତାହା $26 ବିଲିୟନରେ ସୀମିତ ରହିଛି। ଶ୍ରୀ ଯାଦବ କହିଛନ୍ତି, ଯଦି ଏହି ଧାରା ଜାରି ରହେ ତେବେ ଗ୍ଲାସ୍ଗୋ ଜଳବାୟୁ ଚୁକ୍ତି ଲକ୍ଷ୍ୟ ପୂରଣ ଦିଗରେ ଆର୍ଥିକ ସହାୟତା ଦ୍ୱିଗୁଣିତ କରିବା ସମ୍ଭବ ହେବ ନାହିଁ। ଶ୍ରୀ ଯାଦବ କହିଛନ୍ତି, ଭାରତ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ପୂରଣ ଲାଗି ଜାତୀୟ ଏବଂ ରାଜ୍ୟସ୍ତରୀୟ ଯୋଜନା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରୁଛି। 2016-17ରୁ 2022-23 ପର୍ଯ୍ୟନ୍ତ 7 ବର୍ଷ ମଧ୍ୟରେ ଭାରତର ଏ କ୍ଷେତ୍ରରେ ଖର୍ଚ୍ଚ 150% ବୃଦ୍ଧି ପାଇଛି। ବ୍ରାଜିଲର ବେଲେମ୍ଠାରେ ଚାଲିଥିବା ଜାତିସଂଘ COP30 ଜଳବାୟୁ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମସ୍ଥଳୀରେ ଗତକାଲି ଅଗ୍ନିକାଣ୍ଡ ଘଟିବା ଫଳରେ 13 ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସୃଷ୍ଟି ହେବା ପରେ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଥିବା ବ୍ଲୁ ଜୋନ୍ରେ ଅଗ୍ନିକାଣ୍ଡ ଘଟିଥିଲା। ବ୍ଲୁ ଜୋନ୍ରେ ସମସ୍ତ ବୈଠକ, ବୁଝାମଣା, ଦେଶଗୁଡ଼ିକର ପାଭିଲିୟନ, ମିଡ଼ିଆ ସେଣ୍ଟର ଭଳି ବ୍ୟବସ୍ଥା କରାଯାଇଥିଲା। ଅଗ୍ନିକାଣ୍ଡ ସୃଷ୍ଟି ହେବା ମାତ୍ରେ ଲୋକମାନେ ସମସ୍ତେ ପ୍ରସ୍ଥାନ ଦ୍ୱାର ଆଡ଼କୁ ଦୌଡ଼ିଥିଲେ। ପରିଚାଳନା କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଆହତଙ୍କ ଅବସ୍ଥା ଭଲ ଅଛି। ଅଗ୍ନିକାଣ୍ଡ ସମୟରେ ଜାତିସଂଘ ସାଧାରଣ ସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉପସ୍ଥିତ ଥିଲେ ଏବଂ ତାଙ୍କୁ ଜାତିସଂଘ ନିରାପତ୍ତା ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଭାରତୀୟ ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ପ୍ରତିନିଧି ଦଳ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପଞ୍ଜାବ ପୁଲିସ୍ ଗତ ସନ୍ଧ୍ୟାରେ ଲୁଧିଆନାରେ ଗୁଳି ବିନିମୟରେ ISI ସମର୍ଥିତ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନର 2 ଜଣଙ୍କୁ ଠାବ କରିଛି। ସୂଚନା ଅନୁଯାୟୀ 2 ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ୍ ସମ୍ପୃକ୍ତ ଅଞ୍ଚଳ ଘେରାବନ୍ଦୀ କରି ଗୁଳି ବିନିମୟ କରିଥିଲା। ଏଥିରେ ସମ୍ପୃକ୍ତ 2 ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି। ଲୁଧିଆନା ପୁଲିସ୍ କମିଶନର ସ୍ୱପନ ଶର୍ମା କହିଛନ୍ତି, 2 ଆତଙ୍କବାଦୀ ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ଲାଗି ଏବଂ ଗ୍ରେନେଡ୍ ଆକ୍ରମଣ ପାଇଁ ଲକ୍ଷ୍ୟ ରଖିଥିଲେ। ପୁଲିସ୍ ସେମାନଙ୍କଠାରୁ 2 ଚୀନ୍ ତିଆରି ହ୍ୟାଣ୍ଡ ଗ୍ରେନେଡ୍, 5 ପିସ୍ତଲ ଏବଂ 50 ଜୀବନ୍ତ ଗୁଳି ଉଦ୍ଧାର କରିଛି। ବାଂଲାଦେଶର ଆୱାମୀ ଲିଗ୍ ଦଳ ଅଭିଯୋଗ କରିଛି, ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ 14 ମାସ ଶାସନ ସମୟରେ 4,177 ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ବାଂଲାଦେଶର ରାସ୍ତା, ନଦୀ ଏବଂ ଅନ୍ୟାନ୍ୟ ସ୍ଥାନରୁ ଏହି ସଂଖ୍ୟକ ମୃତଦେହ ଉଦ୍ଧାର କରାଯାଇଛି। କେବଳ ଢାକାରେ ଗତ 14 ମାସ ମଧ୍ୟରେ 456 ହତ୍ୟା ଘଟଣା ଘଟିଥିବା ଦଳ ଅଭିଯୋଗ କରିଛି। ଏହି ସଂଖ୍ୟା କେବଳ ବାହାରକୁ ଜଣାପଡ଼ିଥିବା ବେଳେ ପ୍ରକୃତ ପକ୍ଷେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ମାନବାଧିକାର ସଂଗଠନ ଏହି ସମୟ ମଧ୍ୟରେ 216 ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛି। ପୁଲିସ୍ ସୂଚନା ଅନୁଯାୟୀ ଗତ 14 ମାସ ମଧ୍ୟରେ ଅସ୍ତ୍ରଶସ୍ତ୍ର ଲୁଟ୍ କରିବା, ହତ୍ୟା ଏବଂ ନିଖୋଜ ଭଳି ଘଟଣା 25% ବୃଦ୍ଧି ପାଇଛି। ପାକିସ୍ତାନରେ ଆଜି ସକାଳେ 5.2 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ସେଠାକାର ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ 135 କିଲୋମିଟର ଗଭୀରରେ ଥିଲା। ଭୂକମ୍ପର ପ୍ରଭାବ ନେଇ ଅଧିକ ସୂଚନା ଅପେକ୍ଷା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। G20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଜୋହାନ୍ସବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। 2024-25 ଶସ୍ୟ ଉତ୍ପାଦନ ପରିସଂଖ୍ୟାନ ଅନୁଯାୟୀ ଦେଶରେ 8% ବୃଦ୍ଧି ରେକର୍ଡ଼। ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସ ପାଳନ ଅବସରରେ 2 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ରେଳବାଇର ନିଷ୍ପତ୍ତି। ଭାରତ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ପୂରଣ ଲାଗି 7 ବର୍ଷରେ 150% ଅର୍ଥ ବିନିଯୋଗ କରିଛି। ଏବଂ ବାଂଲାଦେଶରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ 14 ମାସ ଶାସନ କାଳରେ 4117 ହତ୍ୟା ମାମଲା ରୁଜୁ ଅଭିଯୋଗ। ସମ୍ବାଦ ଶେଷ ହେଲା।